ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଭୁବନେଶ୍ୱର ଲୋକସେବା ଭବନରୁ ଆଜି ସକାଳବେଳା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ହେବା। ବୈଠକଟି ପୂର୍ତ୍ତ ପଞ୍ଚାୟତିରାଜ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଆର୍ ଉଚ୍ଚଶିକ୍ଷା ବିଭାଗର 6ଟା-7ଟା ପ୍ରସ୍ତାବକେ ଅନୁମୋଦନ କରାଯାଇପାରେ ବୋଲିକରି ଜଣାପଡ଼ିଛି। ରାଜ୍ୟର ନକ୍ସଲ ପ୍ରଭାବିତ ବରଗଡ଼ ବୌଦ୍ଧ ବଲାଙ୍ଗୀର କଳାହାଣ୍ଡି କନ୍ଧମାଳ କୋରାପୁଟ ମାଲକାନଗିରି ନବରଙ୍ଗପୁର ନୂଆପଡ଼ା ରାୟଗଡ଼ା ଜିଲ୍ଲାନୁ ଗ୍ରାମୋଦୟ କାର୍ଯ୍ୟକ୍ରମକେ ତୁର୍ତ୍ତି କାର୍ଯ୍ୟକାରୀ କରବାରକେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବାବଦେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଇସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏବାବଦେ ଚିଠି ଲେଖିଛନ୍। ଏଥି ଇସବୁ ଜିଲ୍ଲାମାନଙ୍କେ ଧାରିଜ ସମୟ ଭିତରେ ଧାରିଜ ଲକ୍ଷ୍ୟ ପୂରଣ ଲାଗି ତୁର୍ତ୍ତି ପଦକ୍ଷେପ ନେବାରକେ କୁହାଯାଇଛି। ଇନୁ ଜଣାଇ ଦିଆଯାଇପାରେ ଯେ ଗଲା ମାସେ ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ହୋଇଥିବାର ସମୀକ୍ଷା ବୈଠକଟି ଗ୍ରାମୋଦ୍ୟୋଗ ଯୋଜନାର ଲକ୍ଷ୍ୟ ବାବଦେ ଆଲୋଚନା କରାଯାଇଥିଲା। ଏଥି ସରକାରୀ ଯୋଜନାର ମୌଳିକ ସୁବିଧା ସୁଯୋଗ ଲୋକମାନଙ୍କର ପାଖେ ପହଞ୍ଚାବାର ସହିତ ଜନସାଧାରଣ ଆର୍ ପ୍ରଶାସନ ଭିତରେ ଦୂରତା କମେଇକରି ବିଶ୍ୱାସ ବଢ଼ାଯିବା ଉପରେ ଜୋର୍ ଦିଆଯାଇଥିଲା। ଭୁବନେଶ୍ୱର ଲୋକସେବା ଭବନରୁ ଗଲାକାଲି ମହିଳାମାନଙ୍କର ସୁରକ୍ଷା ବାବଦେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଜାତୀୟ ମହିଳା ଆୟୋଗ କମିଶନରଙ୍କ ଅଧ୍ୟକ୍ଷା ବିଜୟା ରାହାତଙ୍କର ଉପସ୍ଥିତି ହୋଇଥିବାର ବୈଠକଟି ମହିଳାମାନଙ୍କର ସୁରକ୍ଷା ନିରାପତ୍ତା ଓ ସଶକ୍ତିକରଣ କ୍ଷେତ୍ରରୁ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ଭିନ୍ନ କାର୍ଯ୍ୟକ୍ରମ ଆର୍ ନିଆରିଯିବାରକେ ଥିବା ପଦକ୍ଷେପ ବାବଦେ ସମୀକ୍ଷା କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମହିଳା ସଶକ୍ତିକରଣ ଆର୍ ସୁରକ୍ଷା ଲାଗି ନିଆଯାଇଥିବାର ପଦକ୍ଷେପ ବାବଦେ ସୂଚନା ଦେଇଥିଲେ। ଭିନ୍ ଭିନ୍ ବିଭାଗ ଜରିଆରେ କାର୍ଯ୍ୟକାରୀ ହୋଇଥିବାର ଭିନ୍ ଭିନ୍ ମହିଳା କେନ୍ଦ୍ରିକ କାର୍ଯ୍ୟକ୍ରମ ମହିଳାମାନଙ୍କର ଅଧିକାର ଆର୍ ଉପଲବ୍ଧ ହେଉଥିବାର ସୁବିଧା ବିଷୟ ଆଲୋଚନା କରାଯାଇଥିଲା। ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟ ରାହାତକର ରାଜ୍ୟ ସରକାରଙ୍କର ପ୍ରତିଷ୍ଠାଗତ ଭିନ୍ ଭିନ୍ ବ୍ୟବସ୍ଥାର ଆଗୁଆ ପଦକ୍ଷେପମାନଙ୍କେ ପ୍ରଶଂସା ଭିଲ୍ କରିଥିଲେ। ଓଡ଼ିଆ ପକ୍ଷ ପାଳନର 10 ନମ୍ବର ଦିନେ ଆଜି ରାଜ୍ୟ ଲୋକକଳା ଲାଗି ଦିନଟିଏ କାର୍ଯ୍ୟକ୍ରମ ହେବା। ଓଡ଼ିଶାର ଲୋକକଳାର ପ୍ରଚାର ପ୍ରସାର ଲାଗି ଆଜି ରାଜ୍ୟ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ପୁରୀ ଜିଲ୍ଲା ପିପିଲିଠାରେ ରାଜ୍ୟସ୍ତରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ରାଜ୍ୟର ପାଖାପାଖି 80ଟା ସାଂସ୍କୃତିକ ଦଳ ଆର୍ 800 ଜହ କଳାକାର ପଦଯାତ୍ରାଥି ଯୋଗଦେବେ। ଏଥି ଅବକାରିଆର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବଲାଙ୍ଗୀର ଜିଲ୍ଲାର ପୁଇଁତଲା ତହସିଲ ତରଫରୁ ରାଜସ୍ୱ ମେଳା ହୋଇଯାଇଛି। ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଇତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 10ଟା ପ୍ରାଥମିକ ବିଦ୍ୟାଳୟ ଆର୍ ବସୁନ୍ଧରା ଯୋଜନାଥି 16 ଜଣ ହିତାଧିକାରୀଙ୍କୁ ଜମି ପଟା ଦେବାର ସହିତ ସରକାରଙ୍କର ଭିନ୍ ଭିନ୍ ଲୋକହିତକର ଯୋଜନା ଉପରେ ଆଲୋଚନା କରିଥିଲେ। ଇତାର ଉତାରୁ ମନ୍ତ୍ରୀ ଶ୍ରୀ ମହାଲିଂ ଡିଜିଟାଲ ଜନଗଣନା ରଥର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ମହିଳା ଆର୍ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଗଲାକାଲିଠାନୁ ସାରା ଦେଶେ ପୋଷଣ ପକ୍ଷର 8 ନମ୍ବର ସଂସ୍କରଣ ଶୁଭାରମ୍ଭ କରାଯାଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରୁ ହୋଇଥିବାର ଗୋଟିଏ ଖାସ କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପୋଷଣ ପଖୱାଡ଼ା 2026ର ଶୁଭାରମ୍ଭ କରିଛନ୍। ଏବେ 23 ତାରିଖ ତକ ହେବାର୍କେ ଥିବା ଏହି ପୋଷଣ ପକ୍ଷଟି ଶିଶୁର ପହିଲା 6 ବର୍ଷର ଭିତରେ ମସ୍ତିଷ୍କ ବିକାଶ ଉପରେ ସର୍ବାଧିକ ଜୋର୍ ଦିଆଯାଇଛି। ଏହି ଅଭିଯାନ ଖାସ୍ କରି ମା' ଆର୍ ଛୁଆମାନଙ୍କର ଉତ୍ତମ ପୋଷଣ, 0-3 ବର୍ଷର ବୟସର ଛୁଆମାନଙ୍କ ଲାଗି ପ୍ରାରମ୍ଭିକ ଉଦ୍ଦୀପନା, 3-6 ବର୍ଷର ଛୁଆମାନଙ୍କ ଲାଗି ଖେଲ ଆଧାରିତ ଶିକ୍ଷା, ମୋବାଇଲ୍ ଆର୍ ଲ୍ୟାପ୍ଟପ୍ ବାଗିରି ସ୍କ୍ରିନ୍ ସମୟ କମାବାର୍ଥି ଅଭିଭାବକମାନଙ୍କର ଭୂମିକା ଆର୍ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ସଶକ୍ତିକରଣ ଉପରେ ଜୋର୍ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ବାହାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ପ୍ରକ୍ରିୟା ଗଲାକାଲି 2 ନମ୍ବର ଦିନେ ପରମ୍ପରା ଅନୁସାରେ ପ୍ରାଧିକୃତ ସଦସ୍ୟମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଧାରିତ ସମୟରେ ଉପସ୍ଥିତ ହୋଇଥିଲେ। ସେମାନେ ସକାଳବେଳା 10:55 ଶ୍ରୀମନ୍ଦିରକେ ଯାଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତି 12:05 ବାହାରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେନ ଅଲଙ୍କାରମାନଙ୍କର ଗଣତି ମନ୍ତି କରାଯାଇକରି ଭିଡ଼ିଓ ଫଟୋଗ୍ରାଫି 3D ସ୍କାନିଂ ସହିତ ଇ କ୍ୟାଟଲଗ୍ କରାଯାଇଥିଲା। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ତରଫରୁ ଚାଲିଥିବା 4 ନମ୍ବର ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତା 2025-26 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାଟି ଏକକ ଆର୍ ଦଳଗତ ପ୍ରଦର୍ଶନଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଚମ୍ପିଆନ୍ ଆର୍ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସ ଅପ୍ ହୋଇଛି। ପାଣିପାଗ କାଲ ବୈଶାଖୀର ପ୍ରଭାବଟି ଆଇବା କାଲତକ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନୁ ଧୋକା ଗଡ଼ି ସହିତ ବର୍ଷା ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଥିନିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।